ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶରେ ଆସନ୍ତା ମାସ ପହିଲାରୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ କାର୍ଯ୍ୟକାରୀ ହେବ। ବ୍ରିଟିଶ ଅମଳରୁ ଚାଲିଆସୁଥିବା ତିନୋଟି ପୁରୁଣା ଆଇନକୁ ପରିବର୍ତ୍ତନ କରାଯାଇଛି। ଗତବର୍ଷ ଡିସେମ୍ବରରେ ସଂଶୋଧିତ ନୂଆ ଆଇନ ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଫଳରେ ଏଣିକି ପୁରୁଣା ଆଇପିସି ଏବଂ ସିଆର୍ପିସି ଧାରା ଲାଗୁ ହେବ ନାହିଁ। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ନୂଆ ଆଇନରେ ଅପରାଧ ସହ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହାଛଡ଼ା ମାନବାଧିକାର ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଲାଗି ଗୁରୁତ୍ୱ ପ୍ରଦାନ କରାଯିବ। ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ଜୁଲାଇ 1 ତାରିଖରୁ ନୂଆ ପୁଲିସ୍ ଆଇନ ଲାଗୁ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତା ରାଜେନ୍ଦ୍ରାଭିଷେକ ନୀତିଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଏବଂ ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଛତିଶା ନିଯୋଗ ଓ ନୀତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋହବ ପଡ଼ୁଥିବାରୁ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏଥିସହ ଚାରିଦ୍ୱାର ଦେଇ ସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତି ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସନ୍ତା 16 ତାରିଖରେ ଶ୍ରୀଜୀଉମାନଙ୍କର ରାଜେନ୍ଦ୍ରାଭିଷେକ ଏବଂ 26 ତାରିଖରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ସେହିଭଳି ଜୁଲାଇ ମାସ 7 ତାରିଖରେ ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ, ନେତ୍ରୋହବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହେବ। 13-ଦିନିଆ ପକ୍ଷ ପଡ଼ୁଥିବାରୁ ଗୋଟିଏ ଦିନରେ ଅଣସର ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହେବ। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ ପ୍ରସଙ୍ଗରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଟ୍ୱିଟ୍ ଜରିଆରେ ଶ୍ରୀ ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରାଯିବ, କୌଣସି ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିବେ ନାହିଁ କିମ୍ବା କାହାର କ୍ୟାରିୟର ନଷ୍ଟ ହେବ ନାହିଁ। ଖୁବ୍ ଶୀଘ୍ର ନିଟ୍ ଛାତ୍ରଛାତ୍ରୀଙ୍କ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଆଜି ରଜ ସଂକ୍ରାନ୍ତି, କୃଷିଭିତ୍ତିକ ଗଣପର୍ବ ରଜ ଉତ୍ସବ ପାଇଁ ଗାଁରୁ ସହର ଉତ୍ସବମୁଖର ହୋଇଉଠିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ପର୍ବ ମୁଖ୍ୟ 3 ଦିନ ଧରି ପାଳନ ହୋଇଥାଏ। ଗତକାଲି ପହିଲି ରଜ ପାଳନ କରାଯାଇଥିବା ବେଳେ ଆଜି ରଜ ସଂକ୍ରାନ୍ତି ଏବଂ ଆସନ୍ତାକାଲି ଭୂମିଦହନ ପଡ଼ୁଛି। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇ ରଜପର୍ବ ଶେଷ ହେବ। ଗତକାଲି ପ୍ରଥମ ରଜ ଅବସରରେ ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ମନମୋହନ ସଙ୍ଗୀତ ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀ ଯୋଗ ଦେଇଥିଲେ। ସେ ରଜ ଉତ୍ସବର ପରମ୍ପରା ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୱେବ୍ସାଇଟ୍ରେ ସମସ୍ତ ସୂଚନା ପ୍ରଦାନ କରିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିର୍ଦ୍ଦେଶ ଦେଇଛି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସମସ୍ତ ସୂଚନା ନିଜ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବା ଲାଗି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ଏଥିରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ ଅନୁବନ୍ଧନ, ଅନୁମତି, ଆଲୁମିନି ଭଳି ସୂଚନା ୱେବ୍ସାଇଟ୍ରେ ଉପଲବ୍ଧ କରାଇବେ। ବିଶିଷ୍ଟ ସାରସ୍ୱତ ସାଧକ ଅନ୍ନଦା ପ୍ରସାଦ ରାୟଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ 3 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। ଲେଖକ ରଘୁନାଥ ମହାପାତ୍ରଙ୍କୁ ଅନ୍ନଦା ପ୍ରସାଦ ରାୟ ସାରସ୍ୱତ ସମ୍ମାନ, ଡାକ୍ତର ଜ୍ଞାନେନ୍ଦ୍ରନାଥ ମହାନ୍ତିଙ୍କୁ ଡାକ୍ତର ଭକ୍ତିଲତା ରାୟ ଚିକିତ୍ସା ସେବା ସମ୍ମାନ ଓ ନୀଳଚକ୍ରର ଅଧ୍ୟକ୍ଷା ନମିତା ପଣ୍ଡାଙ୍କୁ ଅନ୍ନଦା ପ୍ରସାଦ ରାୟ ଜନସେବା ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଫି ଫେରସ୍ତ ନୀତି ଜାରି ହୋଇଛି। ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ବାତିଲ କିମ୍ବା ପ୍ରତ୍ୟାହାର ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଦେୟ ଫେରସ୍ତ ନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ନୀତି ଅନୁଯାୟୀ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ନୂଆ ନାମଲେଖା ପ୍ରତ୍ୟାହାର କିମ୍ବା ବାତିଲ ହେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଦେୟ ଫେରସ୍ତ କରାଯିବ। ସେହିପରି ଅକ୍ଟୋବର 31 ତାରିଖ ମଧ୍ୟରେ ନାମଲେଖା ପ୍ରତ୍ୟାହାର କିମ୍ବା ବାତିଲ ହେଲେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ର 1,000 ଟଙ୍କା ଫେରସ୍ତ କରିବେ। ରାଜ୍ୟରେ ଆସନ୍ତା ସପ୍ତାହରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୌସୁମୀ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ 3-4 ଦିନ ମଧ୍ୟରେ ଆଗକୁ ଅଗ୍ରସର ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ କେତେକ ଅଞ୍ଚଳରେ ଗୁଳୁଗୁଳି ଜାରି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଅପରାହ୍ନ 2:32ରେ।